आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार पहला मुखिया खबर विधानसभा नो आयबा आर्थिक बचर लगी पंचायतीराज और पानी जल विभाग खर्चा दावी चली आलोचना जातीय खाद्य सुरक्षा आईन आउ राज्य खाद्य सुरक्षा योजना अधीनति हिताधिकारी दिजाऊ 100% चाउल गजपति महाराज अध्यक्षता थी पुरी श्रीमंदिर सांस्कृतिक और प्रकल्प वैषयिक उपकमिटी जरूरी बैठक कलिंग स्टेडियम नो मूल है 24 नंबर जातीय पारा एथलेटिक्स चैंपियनशिप 2026 और घूर्णिबलर प्रभाव थी संबलपुर कलाहांडी और कंधमाल जिला नो वर्षा नहीं सतर्क कला पाणीपाग विज्ञान केन्द्र विधानसभा बजेट अधिवेशन 2 नंबर खेपर 8 नंबर दिने आइजविल कटक एससीबी मेडिकल अग्निकाण्ड आउ रोगी मृत्यु घटना के नेकरि गृहकार्य प्रभावित होता सखाल बेला गृहकार्य मूल होनसार विरोधी बीजेडी आउ कंग्रेस सदस्य माने स्वास्थ्य मंत्री इस्तफा दाबी करबार सहित स्लोगान देकर गृह मझान विक्षोभ प्रदर्शन करते बार बार विधानसभा मुलतवी होता उपरबेला 4 बजे गृहकार्य मूल हेबार उतरु पंचायतीराज पानीय जल विभाग और ग्राम्य उन्नयन विभाग मंत्री रविनारायण नायक 2026-27 आर्थिक बछर थी निजर विभाग लगी 34,101,96,26,000 टंका आउ 10,204,10,50,000 टंका खर्चा दाबी उपस्थापन करते खर्चा दाबी आलोचना थी भाग नेबार के बाचस्पति विरोधी दल सदस्य मानको बार बार पचरीथिले बिल केही आलोचना थी भाग नै नैथिले सेसे शासक दल सदस्य माने खाली आलोचना थी भाग नैथिले इतार प्रतिवाद थी विरोधी सदस्य माने कक्ष त्याग करथिले जातीय खाद्य सुरक्षा आईन और राज्य खाद्य सुरक्षा योजना थी राज्य हिताधिकारी 100% चाउल बंटा जाउछि आयबा दिने गहम बांटवार लगी राज्य सरकार व्यवस्था करुछन बोली खाद्य जोगाण आउ खाउटी कल्याण मंत्री कृष्णचंद्र पात्र आज विधानसभा नो गुटे प्रश्नर उत्तर थी कहिछन मंत्री श्री पात्र कहिछन जातीय खाद्य सुरक्षा आईन अधीनते 87,625 परिवार के आउ 12,36,300 अंत्योदय परिवार सदस्यों को माहलिया चाउल जुगे दिया जाउछि सेंता राज्य खाद्य सुरक्षा योजना अधीनते 1,15,129 परिवार के हाराहारी 1,88,000 मेट्रिक टन चाउल जुगे दिया जाउछि बोली जोगाण मंत्री कहिछन राज्य सरकार गला 16 तारीख तक 72,00,000 मेट्रिक टन धान किनिछन बोली खाद्य जोगाण और खाउटी कल्याण मंत्री कृष्णचंद्र पात्र विधानसभा न कहिछन इ बाबत गुटे प्रश्नर उत्तर थी मंत्री श्री पात्र कहिछन इ समय थी 17,20,000 चासी को एमएसपी बाबदे 16,225 कोटी आउ इनपुट साहज बाबदे 5,007 कोटी टंका दिया जाइछे चासी मानकु एब तक धान बिक्री बाबदे मोट 21,232 कोटी टंका चुगई दिया जाइथिबार मंत्री गृहन सूचना दैछन मंत्री कहिछन धान घिना के ठीक भाबे करबार लागि ओडिसा राज्य जोगाण निगम के सरकार 5,000 कोटी टंका आवर्तन पांठि चुगई दैछन भिन भिन बैंक नु ऋण करिकरि धान घिनबार लागि सरकार 17,500 कोटी टंका बैंक गारंटी दैछन आयबा मार्च 31 तारीख तक राज्य सरकार चासी मान कनु 73,00,000 मेट्रिक टन धान घिनबार लक्ष्य रखिछन बोली जोगाण मंत्री कहिछन राज्य सरकार गहीर समुद्र भितरे माछ धराके तहकाबार लागि गुटे खास अभियान मूल करबार के लक्ष्य रखिछन बोली मत्स्य और प्राणी संपद मंत्री गोकुलानंद मल्लिक विधानसभा न सूचना दिछन मंत्री श्री मल्लिक कहिछन गुहेर समुद्र माछधरा मिशन अधीन थी आयबा 5 बछर भितरे राज्य और केन्द्र सरकार भिन भिन योजना जरिए 100 नु 150 माछमरा जहाज जुगई देबार व्यवस्था करिछन मुख्यमंत्री कृषि उद्योग योजना और प्रधानमंत्री मत्स्य संपद योजना जरिए आग्रही योग्य हिताधिकारी मानकु कम दाम थी माछमरा जहाज जुगई दिजा माछधरा बंदर मानकर विकास करजिबार सहित फिशिंग हार्बर रो उन्नतिकरण करजिबा बोली मंत्री कहिछन राज्यसभा नो आज कार्यकाल शेष होता 20 राज्य 59 सदस्य को विदाय संवर्धना दिजाई से भितर ओडार 4 जन सदस्य सुजित कुमार निरंजन बिसी मुना खान ममता महंत रही विदाय संवर्धना समारोह थी प्रधानमंत्री नरेन्द्र मोदी जोग देकरी कहिछन राजनीति न केभे भी पूर्णच्छेद नहीं था संसदीय गणतंत्र थी सदस्य मानकर अवदान सबुबले सुर्ता होकर रहा अवसर नौथबा सदस्य मानकर अनुभूति आउ अवदान सबुबले देश लगी प्रासंगिक आ गुरुत्वपूर्ण होकर रहा प्रधानमंत्री कहिछन केन्द्रीय माध्यमिक शिक्षा परिषद सीबीएसई तरफ इम्प्रुभमेंट परीक्षा लगे आज विज्ञप्ति बाहरी 10 श्रेणी परीक्षार्थी मैंने 3 विषय थी परीक्षा देपारे जातीय शिक्षानीति 2020 अनुसार इ बछर पहला करी सीबीएसई तरफ 2 बोर्ड परीक्षा करा बोर्ड परीक्षार्थी पास कर छात्र छात्री मैंने 2 नंबर बोर्ड परीक्षा देपारे आईवा 31 तारीख तक परीक्षार्थी तालिका बाहर करोर्ड तरफ कहर सुनुन आकाशवाणी संबलपुर केन्द्र नु ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସନ୍ନ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ଅଧ୍ୟକ୍ଷତାଥି ଶ୍ରୀମନ୍ଦିର ସାଂସ୍କୃତିକ ଆଉ ପ୍ରକଳ୍ପ ବୈଷୟିକ ଉପକମିଟିର ଜରୁରୀ ବୈଠକ ହୋଇଯାଇଛି। ଏ ବୈଠକଟି ଶ୍ରୀମନ୍ଦିରର ଭିନ୍ ଭିନ୍ ପ୍ରକଳ୍ପର ରୂପରେଖ ସହିତ ରଥଯାତ୍ରା ଆଘନୁ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ, ଏମ୍ଆର୍ ମଠନ, ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର, ରଘୁନନ୍ଦନ ଲାଇବ୍ରେରୀ ସ୍ଥାପନାକୁ ନେଇକରି ତିଆରି ହୋଇଥିବା ଡିପିଆର୍ ବାବଦେ ଆଲୋଚନା ହୋଇଥିଲା। ବୈଠକଟି ପୁରୀ ବଡ଼ଦାଣ୍ଡର ଉନ୍ନତିକରଣ ଉପରେ ଖାସ୍ ଧ୍ୟାନ ଦିଆଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆଭାସୀ ଜରିଏ ଯୋଗ ଦେଇଥିବାର ବେଲ୍କେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ଏ ବାବଦେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍,
ଆଜି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଆମର ପ୍ରକଳ୍ପ ସାଂସ୍କୃତିକ ସବ୍ କମିଟି ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି। ଏଠାରେ ଆମେ ଗୁଡ଼ାଏ ପ୍ରକଳ୍ପ ଯେଉଁଗୁଡ଼ିକ ଚାଲି ଆସିଛି ତା ଉପରେ ଆଜି ତାର ଡ୍ରଇଂ, ଡିଜାଇନ୍ ଏବଂ ତାର କାର୍ଯ୍ୟ ସମାପ୍ତି କେବେ ହେବ ତାକୁ ନେଇକି ବିସ୍ତୃତରେ ଆଜି ଆଲୋଚନା ହୋଇଥିଲା। ଏବେ ରଥଯାତ୍ରା ପୂର୍ବର ଯେଉଁ ଅତି ଜରୁରୀ ଯେଉଁ ସବୁ କାର୍ଯ୍ୟଗୁଡ଼ିକ ଅଛି ତାକୁ ଆଗେ ଆମେ ଏବେ ସାରିବାକୁ ଚେଷ୍ଟା କରୁଛୁ।
ଚୈତ ମାସର ଅନ୍ଧାର ପଖର ଚତୁର୍ଦ୍ଦଶୀ ତିଥି ଅବସରରେ ଆଜି ଶ୍ରୀମନ୍ଦିରର ମହାପୁରୁମାନଙ୍କର ବନକଲାଗି ନୀତି କରାଯାଉଛି। ଇତା ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ସଞ୍ଜବେଳର 6 ବଜେରୁ ରାତିର 10 ବଜେତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। କେନ୍ଦ୍ର କ୍ୟାବିନେଟ୍ ତରଫୁ ଆଜି 2023-24 କପା ବଛରଥି ଭାରତୀୟ କପା ପରିଷଦ ଲାଗି 1,718 କୋଟିରୁ ଅଧିକା ଟଙ୍କାର ଏମ୍ଏସ୍ପି ପାଣ୍ଠି ଅନୁମୋଦନ କରାଯାଇଛି। ଇତାର ଜରିଆ ଦେଶେ କପା ଚାଷକେ ତହଙ୍କା ଯିବାର ସହିତ ଚାଷୀମାନଙ୍କୁ ବଦଲୁଥିବା ବଜାର ଦରନୁ ସୁରକ୍ଷିତ ରଖାଯାଇପାରବା ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ରଥ ତିଆରି ଲାଗି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲର ଆଜିଠାରୁ କାଟକଟା ମୂଲ ହୋଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାତଙ୍କ ନେତୃତ୍ୱଥି ପୂଜାପାଠ କରାଯିବାର ଉତ୍ରୁ ଅସନ, ଧୌରା, ଫାଶୀ, ସେମେଲବାଗିର ଗଛ କଟାଯାଇଛି। ଇ ଗଛର ବୌଦ୍ଧ ଜିଲ୍ଲାର 5 ରେଞ୍ଜ ମାଧପୁର, ପୁରୁଣା କଟକ, ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଲନୁ 200 ଖଣ୍ଡ କାଠ ପୁରୀକେ ଯିବା। ନୂଆଦିଲ୍ଲୀନ ହୋଇଥିବା ସହରାଞ୍ଚଳ ପ୍ରତିନିଧି ସମାବର୍ତ୍ତନ ଉତ୍ସବ 2026 ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସି ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ ଯୋଗ ଦେଇକରି ନିଜର ଜିଲ୍ଲାର ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିଛନ୍। ମହିଳା ଜନପ୍ରତିନିଧିମାନେ ନିଜର ଇଲାକାର ସମସ୍ୟାକେ ଠିକ୍ ଭାବେ ଉପସ୍ଥାପନ କଲେ ସମାଧାନର ବାଟ ବାହାରସି ବୋଲି ଏ ଅବସରରେ ଶ୍ରୀମତୀ ଜୈନ କହିଛନ୍। ଦେବଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଆଜି ସାମାଜିକ ବିଭାଗ ତରଫୁ ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ କଲ୍ୟାଣ ଅଧିନିୟମ 2007 ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଇ ଆଇନ ଅନୁସାରେ ଫି ଭାରତୀୟ ନାଗରିକ ମୌଳିକ ଅଧିକାର ପାଇବାର ହକ୍ଦାର ଆନ୍ ବୋଲି ଶିବିରଥି ଅତିଥିମାନେ କହିଛନ୍। ବୌଦ୍ଧ ଜିଲ୍ଲା ପାଲଝର ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦୀୟ ପ୍ରକ୍ରିୟା ଆଉ ଦାୟିତ୍ୱବାନ ନାଗରିକ ବାବଦ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ବୁଝିବାର ସୁଯୋଗ ପାଇଥିଲେ। ଛାତ୍ରଛାତ୍ରୀମାନେ ବାଚସ୍କତି, ପ୍ରଧାନମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଭୂମିକାଥି ଅବତୀର୍ଣ୍ଣ ହୋଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାରୁ 24 ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ମୂଲ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍। ଓଡ଼ିଶା ପାରା କ୍ରୀଡ଼ା ସଂଘ ଓ ରାଜ୍ୟ କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫୁ ହେଉଥିବା ପ୍ରତିଯୋଗିତାଥି 145 ଅଧିକା ବର୍ଗଥି ଖେଲ ହେବା। ପ୍ରତିଯୋଗିତାଥି ଓଡ଼ିଶାନୁ 40 କ୍ରୀଡ଼ାବିତ୍ ଭାଗ ନେଉଛନ୍। ଚାମ୍ପିୟନ୍ସିପ୍ ଆଇବା 21 ତକ ଚାଲବା। ଜାପାନ ହେବାରକେ ଥିବା ଏସିଆନ୍ ଗେମ୍ସର ଜଳକ୍ରୀଡ଼ା ବିଭାଗଟି ଓଡ଼ିଶା ପୁଲିସ୍ ବିଭାଗର କନଷ୍ଟେବଲ ରଶ୍ମିତା ସାହୁ ଭାଗ ନେବାରକେ ମନୋନୀତ ହୋଇଛନ୍। ରଶ୍ମିତା ଇହାଦେ ଉତ୍ତରାଖଣ୍ଡର ତେହେରି ପାହାଡ଼ ଇଲାକାନ ତାଲିମ ନେଉଛନ୍। ଏ ବାବଦେ ଓଡ଼ିଶା ପୁଲିସ୍ ତରଫୁ ସୂଚନା ଦିଆଯାଇଥିବାର ସହିତ ତାଙ୍କର ସଫଳତା ଲାଗି ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପାଣିପାଗ ଦକ୍ଷିଣ ରାଜସ୍ଥାନରୁ ଉତ୍ତର ଛତିଶଗଡ଼ ଭିତରେ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଥି ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଆଉ ବରଗଡ଼ ଜିଲ୍ଲାର କେତେଟା ଜାଗାନ ଗଲାକାଲ କରାମାଡ଼ ହୋଇଛି। ଆଇବା 24 ଭିତରେ ସମ୍ବଲପୁର, କଳାହାଣ୍ଡି ଆଉ କନ୍ଧମାଳ ଜିଲ୍ଲାର ଗୋଟେ ଦୁଇଟା ଜାଗାନ ଘଡ଼ଘଡ଼ି ସହିତ କରାମାଡ଼ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖ୍ୟ ଖବର ଫେରିଘାଏ ବିଧାନସଭାନ ଆଇବା ଆର୍ଥିକ ବଛର ଲାଗି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚା ଦାବି ଉପରେ ଚାଲିଛି ଆଲୋଚନା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଦିଆଯାଉଛି 100% ଚାଉଳ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାଟି ହେଲା ପୁରୀ ଶ୍ରୀମନ୍ଦିର ସାଂସ୍କୃତିକ ପ୍ରକଳ୍ପ ବୈଷୟିକ ଉପକମିଟିର ଜରୁରୀ ବୈଠକ। କଳିଙ୍ଗ ଷ୍ଟାଡିୟମ୍ର ମୂଲ ହେଲା 24 ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଉ ଘୂର୍ଣ୍ଣିବଲୟର ପ୍ରଭାବଥି ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ବର୍ଷା ନେଇକି ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।